ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ କିୟର୍ ଷ୍ଟାର୍ମର୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 22 ତାରିଖରୁ ଆରମ୍ଭ ହେବ ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ। ଭୁବନେଶ୍ୱର ଦୂରଦର୍ଶନ ଓ ଆକାଶବାଣୀ କଟକ ପକ୍ଷରୁ ଘୋଷଯାତ୍ରାର ହେବ ସିଧା ପ୍ରସାରଣ। ଏବଂ T20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ଶୃଙ୍ଖଳାରେ 12 ରନ୍ରେ ଭାରତକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ କିୟର୍ ଷ୍ଟାର୍ମର୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବ୍ରିଟେନ୍ରେ ସାଧାରଣ ନିର୍ବାଚନରେ ଲେବର ପାର୍ଟିକୁ ବହୁମତ ମିଳିଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଗାମୀ ଦିନରେ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଆର୍ଥିକ ବିକାଶ ଗତି ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପାରସ୍କରିକ ସମ୍ପର୍କ ଆହୁରି ଦୃଢ଼ ହେବ। ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନଙ୍କୁ ତାଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଏବଂ ଭାରତ ବ୍ରିଟେନ୍ ସହଯୋଗୀ ସମ୍ପର୍କ ଲାଗି ଶ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି। ଏହି ନିର୍ବାଚନରେ ବ୍ରିଟେନ୍ରେ କଞ୍ଜରଭେଟିଭ୍ ପାର୍ଟିର 14 ବର୍ଷ ଶାସନର ଅନ୍ତ ଘଟିଛି। ଲେବର ପାର୍ଟିକୁ 412 ଆସନ ମିଳିଥିବାବେଳେ କଞ୍ଜରଭେଟିଭ୍ ପାର୍ଟିକୁ 121 ଆସନ ମିଳିଛି। ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ କିୟର୍ ଷ୍ଟାର୍ମର୍ ଭାରତୀୟ ବଂଶୋଭବ ସାଂସଦ ଲିସା ନନ୍ଦୀଙ୍କୁ ସଂସ୍କୃତି, ଗଣମାଧ୍ୟମ ଓ କ୍ରୀଡ଼ା ବିଭାଗର ବିଦେଶ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। 44 ବର୍ଷୀୟ ଲିସା ଉତ୍ତର ପଶ୍ଚିମ ଇଂଲଣ୍ଡର ବାଇଗନ୍ ଆସନରୁ ବହୁ ଭୋଟ୍ରେ ବିଜୟୀ ହୋଇଛନ୍ତି। 2020ରେ ଲେବର ପାର୍ଟିର ମୁଖ୍ୟ ପଦବୀ ପାଇଁ 3 ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଲିସା ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ସୁଶ୍ରୀ ଲିସା କୋଲକାତାର ଲୋକପ୍ରିୟ ଶିକ୍ଷାବିତ୍ ଦୀପକ ନନ୍ଦୀଙ୍କ କନ୍ୟା ଓ ସେ ବ୍ରିଟେନ୍ରେ ଜାତୀୟ ସମ୍ବନ୍ଧ ଉପରେ କାର୍ଯ୍ୟ କରୁଥିଲେ। ବ୍ରିଟେନ୍ରେ ହୋଇଥିବା ଚଳିତ ନିର୍ବାଚନରେ ହାଉସ୍ ଅଫ୍ କମନ୍ସକୁ 29 ଜଣ ଭାରତୀୟ ବଂଶୋଭବ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 4 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଜୟଦେବ ଭବନରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 96ତମ ପୁଣ୍ୟତିଥି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜଭବନରେ ରାତ୍ରିଯାପନ କରିବେ। ଆସନ୍ତାକାଲି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରାଷ୍ଟ୍ରପତି ପୁରୀ ଗସ୍ତ କରି ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାରେ ସାମିଲ ହେବେ। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଉଦୟଗିରି ଗୁମ୍ଫା ପରିଦର୍ଶନ ସହ ବିଭୂତି କାନୁନଗୋ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟସ୍ ଏବଂ ଉତ୍କଳ ୟୁନିଭର୍ସିଟି ଅଫ୍ କଲ୍ଚରର ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ବିଶ୍ୱରେ 285 କୋଟି ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହେବା ନେଇ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ ଆକଳନ କରିଛି। ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଖାଦ୍ୟଶସ୍ୟ ଯୋଗାଣ ଏବଂ ଆବଶ୍ୟକତା ଅନୁଯାୟୀ ଚଳିତ ବର୍ଷ ସର୍ବାଧିକ 2,854 ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହେବ। ବିଶେଷକରି ଆର୍ଜେଣ୍ଟିନା, ବ୍ରାଜିଲ, ତୁର୍କୀ ଏବଂ ୟୁକ୍ରେନ୍ରେ ମକା ଉତ୍ପାଦନ ଅଧିକ ହେବା ସହ ଇଣ୍ଡୋନେସିଆ, ପାକିସ୍ତାନ ଏବଂ କେତେକ ଦକ୍ଷିଣ ଆଫ୍ରିକୀୟ ଦେଶର ଆବଶ୍ୟକତା ପୂରଣ ହୋଇପାରିବ। ସେହିପରି ଏସିଆ ମହାଦେଶର ଅଧିକାଂଶ ଦେଶରେ ଗହମ ଉତ୍ପାଦନ ପୂର୍ବବର୍ଷ ତୁଳନାରେ ଅଧିକ ରହିବ। ଚଳିତ ବର୍ଷ ପ୍ରାୟ ରେକର୍ଡ ପରିମାଣର 535 ମିଲିୟନ୍ ଟନ୍ରୁ ଅଧିକ ଧାନ ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି। ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଦଳା ଚକଟା ଘଟଣାରେ ପୁଲିସ୍ ଦେବ ପ୍ରକାଶ ମଧୁକରକୁ ଗିରଫ କରିଛି। ଗତ ମଙ୍ଗଳବାର ଦିନ ଏହି ଘଟଣାରେ 121 ଜଣଙ୍କର ମୃତ୍ୟୁ ଘଟିଥିଲା। ଏତଲାରେ ଦେବ ପ୍ରକାଶ ମଧୁକରକୁ ମୁଖ୍ୟ ଆରୋପି ଭାବେ ଦର୍ଶାଯାଇଥିଲା। ଏହାଛଡ଼ା ତାକୁ ଧରାଇ ଦେବା ଲାଗି 1,00,000 ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ଉତ୍ତରପ୍ରଦେଶ ପୁଲିସ୍ ସତ୍ସଙ୍ଗ ଆୟୋଜନ ସମିତିର 6 ଜଣ ସଦସ୍ୟଙ୍କୁ ଗିରଫ କରିସାରିଛି। ଗତ ମଙ୍ଗଳବାର ଦିନ ପ୍ରବଚକ ନାରାୟଣ ସାକାର ହରି ଉର୍ଫ ଭୋଲେ ବାବାଙ୍କ ସତ୍ସଙ୍ଗ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଥିଲା। ଓଡ଼ିଶାର ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ 22 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭର 2 ଦିନ ପରେ ଅର୍ଥାତ୍ 24ରେ ଉପବାଚସ୍କତି ନିର୍ବାଚନ ଅନୁଷ୍ଠିତ ହେବ। 25ରେ ରାଜ୍ୟ ବିଜେପି ସରକାର 2024-25 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ସେ ବଜେଟ୍ ଉପସ୍ଥାପନ କରିବେ। ଜୁଲାଇ 29 ଓ 30ରେ ବଜେଟ୍ ଆଲୋଚନା, 30ରେ ଲେଖାନୁଦାନ ପ୍ରସ୍ତାବ ଏବଂ 31ରେ ଲେଖାନୁଦାନ ଉପରେ ବ୍ୟୟ ମଞ୍ଜୁରୀ ବିଧେୟକ ଉପସ୍ଥାପନ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ 27ଟି କାର୍ଯ୍ୟଦିବସ ରହିଛି। ଅଗଷ୍ଟ 1ରୁ 19 ତାରିଖ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ 20ରୁ ଆରମ୍ଭ ହେବା ସହ ସେପ୍ଟେମ୍ବର 12 ଓ 13ରେ ବେସରକାରୀ କାର୍ଯ୍ୟଦିବସ ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କ ଘୋଷଯାତ୍ରା ଲାଗି ରଥ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିସହିତ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ଗୁଣ୍ଡିଚା ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ସଠିକ୍ ସମୟରେ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ 2 ଦିନ ଧରି ରଥଯାତ୍ରା ହେଉଥିବାରୁ ଆସନ୍ତାକାଲି ଓ ସୋମବାର ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ରଥଯାତ୍ରା ଦେଖିବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରଥଯାତ୍ରା ଦିନ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ବାରଣ କରାଯାଇଛି। ରଥ ଉପରେ ଗହଳି ନ କରିବା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ଅନୁରୋଧ କରାଯାଇଛି। ପବିତ୍ର ରଥଯାତ୍ରା ଅବସରରେ ଆସନ୍ତାକାଲି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧା ପ୍ରସାରଣ କରିବ। ସୂଚନା ଅନୁଯାୟୀ ଡିଡି ଓଡ଼ିଆରେ ଆସନ୍ତାକାଲି ସକାଳ 9ଟାରୁ ଓଡ଼ିଆରେ ଏବଂ ସକାଳ 10ଟାରୁ ହିନ୍ଦୀ, ଇଂରାଜୀ ଏବଂ ସଂସ୍କୃତ ଭାଷାରେ ଏହି ପ୍ରସାରଣ ହେବ। ଡିଡି ଓଡ଼ିଆ ଏବଂ ଡିଡି ନ୍ୟାସନାଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଘୋଷଯାତ୍ରାର ସିଧା ପ୍ରସାରଣ କରାଯିବ। ନୀତି ଅନୁଯାୟୀ ଶ୍ରୀଜୀଉଙ୍କ ରଥଯାତ୍ରା ଏଥର 2 ଦିନ ଧରି ଅନୁଷ୍ଠିତ ହେଉଥିବାରୁ ଆସନ୍ତା ସୋମବାର ସକାଳ 8:30ରୁ ରଥଟଣାର ସିଧା ପ୍ରସାରଣ କରାଯିବ। ସେହିପରି 9 ତାରିଖରେ ଆଡ଼ପ ମଣ୍ଡପ ବିଜେ, 15 ତାରିଖରେ ବାହୁଡ଼ା ଯାତ୍ରା, 16ରେ ସୁନାବେଶ, 17ରେ ଅଧରପଣା ଏବଂ 18 ତାରିଖରେ ନୀଳାଦ୍ରୀ ବିଜେର ଭୁବନେଶ୍ୱର ଦୂରଦର୍ଶନ ପକ୍ଷରୁ ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆସନ୍ତାକାଲି ସକାଳ 7:30ରୁ ରଥଟଣା ଶେଷ ହେବା ଯାଏ ପ୍ରଚାର କରାଯିବ। ଆକାଶବାଣୀ କଟକ ସମେତ ଓଡ଼ିଶାର ସମସ୍ତ ବେତାର କେନ୍ଦ୍ରଗୁଡ଼ିକରୁ ଏକକାଳୀନ ଏହି ପ୍ରସାରଣ ହେବ। ପରିବାର ପେନ୍ସନ୍ ଅଭିଯୋଗ ସମ୍ପର୍କିତ ସ୍ୱତନ୍ତ୍ର ଅଭିଯାନ କାଳରେ 1 ସପ୍ତାହ ମଧ୍ୟରେ 1000ରୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁଲାଇ 1ରୁ 1 ମାସ ବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ପୂର୍ବ ସୈନିକ କଲ୍ୟାଣ ବିଭାଗ, ପ୍ରତିରକ୍ଷା ବିତ୍ତ ବିଭାଗ ଏବଂ ରେଳ ମନ୍ତ୍ରଣାଳୟ ଅଭିଯୋଗ ସମାଧାନ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଛନ୍ତି। 3 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 12 ରନ୍ରେ ଭାରତକୁ ପରାସ୍ତ କରିଛି। ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ 190 ରନ୍ର ପିଛା କରି ଭାରତୀୟ ମହିଳା କ୍ରିକେଟ୍ ଦଳ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 177 ରନ୍ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା 20 ଓଭରରେ 4 ୱିକେଟ୍ ବିନିମୟରେ 199 ରନ୍ କରିଥିଲା। ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 3ଟି ଏକଦିବସୀୟ ଓ 1ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇସାରିଛି। ଉଭୟ ମ୍ୟାଚ୍ରେ ଭାରତ ବିଜୟ ଲାଭ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ କିୟର୍ ଷ୍ଟାର୍ମର୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 22 ତାରିଖରୁ ଆରମ୍ଭ ହେବ 17ଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ। ଭୁବନେଶ୍ୱର ଦୂରଦର୍ଶନ ଓ ଆକାଶବାଣୀ କଟକ ପକ୍ଷରୁ ଘୋଷଯାତ୍ରାର ହେବ ସିଧା ପ୍ରସାରଣ ଏବଂ T20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ଶୃଙ୍ଖଳାରେ 12 ରନ୍ରେ ଭାରତକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।